ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସମସ୍ୟା ପରିବର୍ତ୍ତେ ଦେଶର ବିକାଶ ଲାଗି ଗଠନମୂଳକ କାର୍ଯ୍ୟରେ ସହଭାଗୀ ହେବା ନିମନ୍ତେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 2026 ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ 7.4% ବୃଦ୍ଧି ନେଇ ଆକଳନ। ଲୋକସଭାରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ମହାରାଷ୍ଟ୍ରର ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଧ୍ୱଜାବତରଣ ସମାରୋହ। ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅସୀମିତ ନୁହେଁ କିମ୍ବା କୌଣସି ବ୍ୟକ୍ତି ବା ସଂଗଠନ ବିରୋଧରେ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶ ଏବେ ଦୀର୍ଘକାଳୀନ ଅସମାହିତ ସମସ୍ୟା ପରିବର୍ତ୍ତେ ଦୀର୍ଘକାଳୀନ ସମାଧାନର ରାସ୍ତାରେ ଅଗ୍ରଗତି କରୁଛି। ସେ କହିଛନ୍ତି, ତାଙ୍କ ସରକାର ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନକୁ ଗ୍ରହଣ କରିଥିବା ବେଳେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରାଯାଉଛି। ଆଜି ସଂସଦ ପରିସରରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସଂସ୍କାରମୂଳକ ଯୋଜନାଗୁଡ଼ିକର ଲାଭ ଯେଭଳି ଶେଷତମ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଯାଇପାରିବ ତାହା ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଆସନ୍ତା 25 ବର୍ଷ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗତକାଲି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର 140 କୋଟି ଲୋକଙ୍କ ଆଶା ଓ ଭରସାର ପ୍ରତିଫଳନ ଥିଲା।
राष्ट्रपति जी का उद्बोधन 140 करोड़ देशवासियों के आत्मविश्वास की अभिव्यक्ति था, 140 करोड़ देशवासियों के पुरुषार्थ का लेखा जोखा था और 140 करोड़ देशवासी और उसमें भी ज्यादातर युवा उनके एस्पिरेशंस को रेखांकित करने का बहुत ही सटीक उद्बोधन, सभी सांसदों के लिए कई मार्गदर्शक बातें भी कल आदरणीय राष्ट्रपति जी ने सदन में सबके सामने रखी है।
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହେବା ନେଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ କହିଛନ୍ତି, ଏହା ଏକ ପ୍ରତିଯୋଗିତାମୂଳକ ଏବଂ ଉତ୍ପାଦନମୁଖୀ ଭାରତ ଗଠନ ଦିଗରେ ପ୍ରମୁଖ ପଦକ୍ଷେପ। ସେ କହିଛନ୍ତି, ଦେଶ ପାଇଁ ଏକ ନୂଆ ବଜାର ଉନ୍ମୁକ୍ତ ହୋଇଛି ଏବଂ ଦେଶର ଉଦ୍ୟୋଗୀମାନେ ଏହାର ଲାଭ ଉଠାଇବା ଉଚିତ। ସେ କହିଛନ୍ତି, ଭାରତର ଗଣତନ୍ତ୍ର ଓ ଜନସଂଖ୍ୟା ବିଶ୍ୱ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏବଂ ଭାରତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
भारत की डेमोक्रेसी और भारत की डेमोग्राफी आज दुनिया के लिए एक बहुत बड़ी उम्मीद है। तब इस लोकतंत्र के मंदिर में हम विश्व समुदाय को भी कोई संदेश दें, हमारे सामर्थ्य का, हमारे लोकतंत्र के प्रति समर्पण का, लोकतंत्र की प्रक्रिया के द्वारा हुए निर्णयों का सम्मान करने का ये अवसर है और विश्व इसको जरूर स्वागत भी करता है, स्वीकार भी करता है।
ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଶ୍ରୀ ମୋଦି କହିଛନ୍ତି, ଦେଶ ଆଗକୁ ବଢ଼ୁଥିବା ବେଳେ ପ୍ରତିବନ୍ଧକ ସୃଷ୍ଟି ନ କରି ସମାଧାନ ଦିଗରେ ବ୍ରତୀ ହେବା ଆବଶ୍ୟକ। ଦେଶର ବିକାଶ ଲାଗି ସମସ୍ତଙ୍କୁ ଗଠନମୂଳକ କାର୍ଯ୍ୟରେ ସହଭାଗୀ ହେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରର ମନ୍ଦିରରେ ଦେଶର ସାମର୍ଥ୍ୟ ସମ୍ପର୍କରେ ବିଶ୍ୱକୁ ସାଂସଦମାନେ ସ୍ପଷ୍ଟ ବାର୍ତ୍ତା ଦେବାର ସୁଯୋଗ ରହିଛି।
आज समय समाधान का है, आज प्राथमिकता व्यवधान नहीं है, आज प्राथमिकता समाधान है। मैं सभी माननीय सांसदों से आग्रह करूंगा कि वे आए, राष्ट्र के लिए आवश्यक समाधानों के दौर को हम गति दें, निर्णयों को हम शक्ति दें और लास्ट माइल डिलीवरी में हम सफलतापूर्वक आगे बढ़े।
ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ଜିଡିପି 2026 ଆର୍ଥିକ ବର୍ଷରେ 7.4% ବୃଦ୍ଧି ନେଇ ଆକଳନ କରାଯାଇଛି ଏବଂ 2027 ଆର୍ଥିକ ବର୍ଷରେ ଏହା 6.8-7.2% ମଧ୍ୟରେ ରହିବ ବୋଲି କୁହାଯାଇଛି। ଆଜି ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଷୟ ପ୍ରକାଶ କରିଛନ୍ତି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତୀୟ ଅର୍ଥନୀତି 2026 ଆର୍ଥିକ ବର୍ଷରେ ଦୃଢ଼ ବିକାଶ ଗତି ବଳବତ୍ତର ରଖିଛି। ବିଶେଷକରି ଘରୋଇ ଚାହିଦା ବୃଦ୍ଧି ପାଇବା ଫଳରେ ପ୍ରଥମ ପର୍ଯ୍ୟାୟରେ ବାସ୍ତବ ଜିଡିପି ଅଭିବୃଦ୍ଧି 7.4% ରହିଛି। ବିନିର୍ମାଣ କାର୍ଯ୍ୟକଳାପ ଦୃଢ଼ ହୋଇଥିବାବେଳେ କୃଷିକ୍ଷେତ୍ର ଦେଶର ଅର୍ଥନୀତିକୁ ସ୍ଥିରତା ପ୍ରଦାନ କରିଛି। ଏହି ଅର୍ଥନୈତିକ ସର୍ଭେରେ ବିଶ୍ୱସ୍ତରୀୟ ଅର୍ଥନୈତିକ ଅନିଶ୍ଚିତତା, ପ୍ରମୁଖ ଅର୍ଥନୀତିଗୁଡ଼ିକରେ ଦେଖାଦେଇଥିବା ବାଣିଜ୍ୟିକ ପ୍ରତିବନ୍ଧକ ଆଦି ବିଷୟ ଦର୍ଶାଯାଇଛି। ମହାରାଷ୍ଟ୍ରର ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବାରମତୀର ବିଦ୍ୟା ପ୍ରତିଷ୍ଠାନ ମୈଦାନରେ ସମ୍ପନ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ଏନ୍ସିପି ଏସ୍ପି ମୁଖ୍ୟ ଶରଦ ପାୱାର, ଅଜିତ ପାୱାରଙ୍କ ପତ୍ନୀ ତଥା ସାଂସଦ ସୁନେତ୍ର ପାୱାର, ପୁଅ ପାର୍ଥ ଏବଂ ଜୟ ପାୱାର, ଏନ୍ସିପି ଏସ୍ପି ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ଶେଷକୃତ୍ୟରେ ସାମିଲ ହୋଇଥିଲେ। ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଶେଷ ସମ୍ମାନ ଜଣାଇବା ଲାଗି ହଜାର ହଜାର ସଂଖ୍ୟାର ଜନସାଧାରଣ ଅନ୍ତିମ ସଂସ୍କାର ସ୍ଥଳୀରେ ଉପସ୍ଥିତ ଥିଲେ। ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ବାରମତୀର ପୁଣ୍ୟଶ୍ଳୋକ ଅହିଲ୍ୟା ଦେବୀ ହସ୍ପିଟାଲରୁ ଅଣାଯାଇ କାଟେୱାଡ଼ି ଗ୍ରାମରେ ରଖାଯାଇଥିଲା। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ, ତାଙ୍କ ପତ୍ନୀ ଓ ପୁଅ ଅମିତ ଏବଂ ଅଭିନେତା ରିତେଶ ଦେଶମୁଖ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କାଟେୱାଡ଼ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ବାରମତୀ ବିମାନ ବନ୍ଦରରେ କ୍ରାସ୍ ଲ୍ୟାଣ୍ଡିଂ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ଚାରିଜଣଙ୍କୁ ନେଇ ଯାଉଥିବା ବିମାନ ଗତକାଲି ବାରମତୀରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଜି ତାହାର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦୁର୍ଘଟଣା ପରେ ବ୍ଲାକ୍ ବକ୍ସ ଉଦ୍ଧାର କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ଦିଲ୍ଲୀର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋର ତିନିଜଣ ଅଧିକାରୀ ଓ ମହାନିର୍ଦ୍ଦେଶକ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ମୁମ୍ବାଇସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଅନ୍ୟ ତିନିଜଣ ଅଧିକାରୀଙ୍କୁ ନେଇ ଗଠିତ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୁର୍ଘଟଣାର କାରଣ ଜାଣିବା ଲାଗି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛ ଢଙ୍ଗରେ ତଦନ୍ତ ପ୍ରକ୍ରିୟା ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହେବ। ବିଜୟ ଚୌକ୍ଠାରେ ହେବାକୁ ଥିବା ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ସୂଚନା ଅନୁଯାୟୀ ସେନାର ତିନି ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ପକ୍ଷରୁ 30ଟି ମ୍ୟୁଜିକ୍ ବ୍ୟାଣ୍ଡ ପ୍ରଦର୍ଶନ କରାଯିବ। କଦମ କଦମ ବଢ଼ାଇ ଯାଆରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରେ ଯାହା ସେ ଅଚ୍ଛାରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଧ୍ୱଜାବତରଣ ସମାରୋହ ସାଧାରଣତନ୍ତ୍ର ଦିବସ ପାଳନ ଶେଷ ହେବାର ପ୍ରତୀକାତ୍ମକ ପ୍ରଦର୍ଶନୀ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଏହି ସମାରୋହରେ ଭାରତର ସମୃଦ୍ଧ ସାମରିକ ଐତିହ୍ୟର ଦୃଢ଼ତା ପ୍ରଦର୍ଶନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଧ୍ୱଜାବତରଣ ସମାରୋହ ସେନାବାହିନୀର ଶୃଙ୍ଖଳା, ଏକତା ଏବଂ ବୀରଗାଥାର ପ୍ରତିଫଳନ। ଅଭିବ୍ୟକ୍ତିର ସ୍ୱାଧୀନତା ଏକ ମୌଳିକ ଅଧିକାର ହୋଇଥିଲେ ମଧ୍ୟ ଏହା ଅସୀମିତ ନୁହେଁ କିମ୍ବା କୌଣସି ବ୍ୟକ୍ତି ବା ସଂଗଠନ ବିରୋଧରେ ଅପମାନଜନକ ଭାବେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ୱଷ୍ଟ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ସମ୍ଭିଧାନର ଧାରା 19 ଉପଧାରା 2ରେ ଅଭିବ୍ୟକ୍ତିର ସ୍ୱାଧୀନତାରେ ଥିବା ପ୍ରତିବନ୍ଧକ ବିଷୟରେ କୁହାଯାଇଛି, ଏହା କାହାର ମାନହାନୀ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଏହି ଚୁକ୍ତିନାମା ଉଭୟ ଭାରତ ଏବଂ ୟୁରୋପୀୟ ସଂଘ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଶ୍ରୀ ଗୋୟଲ କହିଛନ୍ତି, ଯେଉଁମାନେ କ୍ଷମତାରେ ଥିବାବେଳେ ସମୟୋଚିତ ପଦକ୍ଷେପ ନେଇପାରିନଥିଲେ ସେମାନେ ଏହି ଚୁକ୍ତିକୁ ନେଇ ସମାଲୋଚନା କରିବା ଆଶ୍ଚର୍ଯ୍ୟଜନକ। ସାମାଜିକ ଗଣମାଧ୍ୟମରେ କେତେକ ଟ୍ୱିଟ୍ କରି ଶ୍ରୀ ଗୋୟଲ କହିଛନ୍ତି, ଅତୀତରେ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମସ୍ୟା ପରିବର୍ତ୍ତେ ଦେଶର ବିକାଶ ଲାଗି ଗଠନମୂଳକ କାର୍ଯ୍ୟରେ ସହଭାଗୀ ହେବା ନିମନ୍ତେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 2026 ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ 7.4% ବୃଦ୍ଧି ନେଇ ଆକଳନ। ଲୋକସଭାରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ମହାରାଷ୍ଟ୍ରର ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଧ୍ୱଜାବତରଣ ସମାରୋହ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅସୀମିତ ନୁହେଁ କିମ୍ବା କୌଣସି ବ୍ୟକ୍ତି ବା ସଂଗଠନ ବିରୋଧରେ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ।